ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପେସା ଆଇନ କାର୍ଯ୍ୟକାରିତାର ବର୍ଷପୂର୍ତ୍ତି ପାଳନ ଅବସରରେ ବିଶାଖାପାଟଣାଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ସମ୍ମିଳନୀ. ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ. ବୃହତ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ୍ 2ର ଆସନ୍ତାକାଲି ହେବ ଉତ୍କ୍ଷେପଣ. ଆସନ୍ତା ଫେବୃୟାରୀ 12 ତାରିଖରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ମଧ୍ୟବର୍ତ୍ତୀକାଳୀନ ସରକାର. ଏବଂ ବିଶାଖାପାଟଣାଠାରେ ଆଜି ଖେଳାଯିବ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ମହିଳା ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ବିଶାଖାପାଟଣାଠାରେ ଆଜିଠାରୁ ଦୁଇଦିନିଆ ପେସା ଆଇନର ବର୍ଷପୂର୍ତ୍ତି ପାଳନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି. ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରା ପାଳନ, ସଂରକ୍ଷଣ ଏବଂ ପ୍ରୋହାହନ ପ୍ରଦାନ କରିବା ଦିଗରେ ଏହି ସମାରୋହ ଏକ ଜାତୀୟସ୍ତରୀୟ ମଞ୍ଚ ପ୍ରଦାନ କରିବ. 1996 ମସିହାରେ ପଞ୍ଚାୟତ ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରିତ ଆଇନ ପେସା କାର୍ଯ୍ୟକାରୀ ହୋଇଥିଲା. ଅନୁସୂଚିତ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟକୁ ସ୍ୱାୟତ୍ତତା କ୍ଷମତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଛି. ଜମି, ଜଳ, ଜଙ୍ଗଲ ସମ୍ପଦ, ସଂସ୍କୃତି ଏବଂ ଶାସନ ପ୍ରଣାଳୀ ଉପରେ ଜନଜାତି ସମ୍ପ୍ରଦାୟର ଅଧିକାରକୁ ପୁନଃସ୍ଥାପନ ତଥା ସଶକ୍ତ କରିବା ଏହି ଆଇନର ଅନ୍ୟତମ ଉଦ୍ଦେଶ୍ୟ. ଜନଜାତି ଅନୁସୂଚିତ ଅଞ୍ଚଳ ଥିବା 10 ରାଜ୍ୟ ମଧ୍ୟରୁ 8 ନିଜସ୍ୱ ପେସା ନିୟମ ପ୍ରଣୟନ କରିସାରିଥିବା ବେଳେ ଓଡ଼ିଶା ଓ ଝାଡ଼ଖଣ୍ଡ ଏହାର ଚିଠା ନିୟମ ପ୍ରସ୍ତୁତ କରିଛନ୍ତି। ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଏବଂ ସଫଦରଜଙ୍ଗ ହସ୍କିଟାଲର 7ମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଗରିବ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆର୍ଥିକ ସୁରକ୍ଷା ଲାଗି ସରକାର ବିବିଧ ଯୋଜନା ପ୍ରଣୟନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆୟୁଷ୍ମାନ ଭାରତ PMJAY ଅଧୀନରେ 62 କୋଟିରୁ ଅଧିକ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନା ଏବଂ ଅମୃତ ଫାର୍ମାସି ଅଧୀନରେ ହିତାଧିକାରୀଙ୍କୁ ରିହାତି ଦରରେ ଔଷଧ, ଚିକିତ୍ସା ଉପକରଣ ଏବଂ ଶଲ୍ୟ ଚିକିତ୍ସା ପ୍ରତ୍ୟାରୋପଣ ଯୋଗାଇ ଦିଆଯାଉଛି। ଗତ 2014 ମସିହାରେ ଦେଶରେ ମେଡିକାଲ କଲେଜ ସଂଖ୍ୟା 387 ଥିବାବେଳେ ଏବେ ଏହା 800ରୁ ଅଧିକ ହୋଇଛି। ଡାକ୍ତରୀ ସିଟ୍ ସଂଖ୍ୟା 51,000ରୁ ବୃଦ୍ଧି ପାଇ 1,28,000 ଏବଂ ସ୍ନାତକୋତ୍ତର ସିଟ୍ 31,000ରୁ ବୃଦ୍ଧି ପାଇ 82,000 ପହଞ୍ଚିଥିବା ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ସେ କହିଛନ୍ତି, ଲୋକଙ୍କୁ ବ୍ୟାପକ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 1,78,000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ହୋଇଛି। ଆଫଗାନିସ୍ତାନକୁ ଔଷଧ ଯୋଗାଣ, ମାନବିକ ସହାୟତା ଏବଂ ସ୍ୱାସ୍ଥ୍ୟସେବା ସହଯୋଗ ଜାରି ରଖିବାକୁ ଭାରତ ନିଜର ପ୍ରତିବଦ୍ଧତା ପୁନଃ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଗତ ସପ୍ତାହରେ ଭାରତ ଗସ୍ତରେ ଆସିଥିବା ଆଫଗାନିସ୍ତାନ ଜନସ୍ୱାସ୍ଥ୍ୟ ମନ୍ତ୍ରୀ ମାଓଲାବି ନୁର୍ ଜଲାଲ ଜଲାଲିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହା କହିଛନ୍ତି। କର୍କଟ ଔଷଧ ଏବଂ ଟିକାର ଏକ ପ୍ରତୀକାତ୍ମକ ହସ୍ତାନ୍ତର ଏହି ଅବସରରେ କରାଯାଇଥିଲା। ଆଫଗାନବାସୀଙ୍କ ଚିକିତ୍ସା ଆବଶ୍ୟକତା ପ୍ରତି ଭାରତର ନିରନ୍ତର ସମର୍ଥନକୁ ଏହା ପ୍ରତିଫଳିତ କରୁଛି। ଆଫଗାନିସ୍ତାନର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ ଔଷଧ, ଟିକା ଏବଂ 128 ସ୍ଲାଇସ୍ ସିଟି ସ୍କାନର ପଠାଉଛି। ଗତ 16-21 ପର୍ଯ୍ୟନ୍ତ ଆଫଗାନିସ୍ତାନ ଜନସ୍ୱାସ୍ଥ୍ୟ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ WHO ବିଶ୍ୱଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜଲାଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିକାଶ ପ୍ରକଳ୍ପ ଏବଂ ଏହି କ୍ଷେତ୍ରରେ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ, ଆଫଗାନ ଡାକ୍ତରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଗସ୍ତ ଅବସରରେ ଶ୍ରୀ ଜଲାଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କ ସହ ମଧ୍ୟ ଶିକ୍ଷା, ଗବେଷଣା ଏବଂ ପାରମ୍ପରିକ ଔଷଧ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ର ଉପରେ ଆଲୋଚନା କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତାକାଲି ଏକ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ୍ 2ର ଉତ୍କ୍ଷେପଣ କରିବ। ଆମେରିକାର ASTS ସ୍ପେସ୍ ମୋବାଇଲ୍ର ଉପଗ୍ରହକୁ ପୃଥିବୀର ନିମ୍ନକକ୍ଷରେ ଏଲ୍ଭିଏମ୍ 3M6 ଦ୍ୱାରା ଏହା ସ୍ଥାପିତ କରାଯିବ। ଏହା ସବୁଠାରୁ ବଡ଼ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ହେବ। ପରବର୍ତ୍ତୀ ପିଢ଼ିର ବ୍ଲୁବାର୍ଡ ବ୍ଲକ୍ 2 ଯୋଗାଯୋଗ ଉପଗ୍ରହର ଏକ ଅଂଶ, ଯାହାକି ମାନକ ମୋବାଇଲ୍ ସ୍ମାର୍ଟଫୋନ୍ଗୁଡ଼ିକୁ ସିଧାସଳଖ ମହାକାଶ ଆଧାରିତ ସେଲୁଲାର ବ୍ରଡ୍ବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଇସ୍ରୋ ଦ୍ୱାରା ବିକଶିତ ଲଞ୍ଚର ମାର୍କ 3 କିମ୍ବା ଏଲ୍ଭିଏମ୍ 3 ଏକ ତିନି ପର୍ଯ୍ୟାୟ ଲଞ୍ଚ ଯାନ, ଯାହା ପୂର୍ବରୁ ଚନ୍ଦ୍ରଯାନ 2 ଏବଂ 3 ଓ 72 ଉପଗ୍ରହ ବହନ କରିଥିବା 2 ୱାନ୍ୱେବ୍ ମିଶନ ଉତ୍କ୍ଷେପଣ ପାଇଁ ବ୍ୟବହୃତ ହୋଇଥିଲା। ଏହା ଗତମାସରେ କରାଯାଇଥିବା M5CMS-03 ମିଶନକୁ ମଧ୍ୟ ସଫଳତାର ସହ ସମ୍ପନ୍ନ କରିଛି। ବାଂଲାଦେଶରେ ଆସନ୍ତା ଫେବୃୟାରୀ 12 ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ପୁନଃ ପ୍ରକାଶ କରିଛନ୍ତି। ଏକ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ସେର୍ଗିଓ ଗୋର୍ଙ୍କ ସହ ଗତ ସନ୍ଧ୍ୟାରେ ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ପ୍ରଫେସର ୟୁନୁସ୍ ଏହା କହିଛନ୍ତି। ସେ କହିଛନ୍ତି ଦେଶବାସୀ ସେମାନଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଛି। ବାଂଲାଦେଶର ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କକୁ ଆମେରିକା 20% ହ୍ରାସ କରିଛି। ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଭିସା ପ୍ରଦାନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ଅନିର୍ବାର୍ଯ୍ୟ କାରଣବଶତଃ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହାକି ପରବର୍ତ୍ତୀ ସୂଚନା ପ୍ରଦାନ ପର୍ଯ୍ୟନ୍ତ ବଳବତ୍ତର ରହିବ। ବାଂଲାଦେଶର ପ୍ରମୁଖ ଦୈନିକ ସମ୍ଭାଦପତ୍ର ଦି ବିଜିନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟରୁ ଏହା ସ୍ୱଷ୍ଟ ହୋଇଛି। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶୁଣାଣି ଆସନ୍ତା 27 ତାରିଖରେ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ସାମିଲ ହୋଇପାରିନଥିବା ଭୋଟରଙ୍କ ଉପରେ ଶୁଣାଣି କରାଯିବ। ସମଗ୍ର ରାଜ୍ୟରେ 31,68,424 ଜଣ ଭୋଟରଙ୍କୁ ତାଲିକାରେ ସାମିଲ ହୋଇନଥିବା ନେଇ ଚିହ୍ନଟ କରାଯାଇଛି। 2002 ମସିହାର ଭୋଟର ତାଲିକାରେ ରହିଥିବା ପରିବାର ସଦସ୍ୟଙ୍କ ନାମ ସହିତ ଏହି ଭୋଟରଙ୍କ ନାମ ସଂଶ୍ଳିଷ୍ଟ ହୋଇପାରିନଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ, ଉପଖଣ୍ଡ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଠାରେ ଏହି ଶୁଣାଣି କରାଯିବ। କୋଲକାତାର 2 ପର୍ଯ୍ୟାୟରେ ଏଥିପାଇଁ 4,000 ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି କାର୍ଯ୍ୟାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପାଖରେ ସ୍ଥାନୀୟ ବଙ୍ଗଳା ଭାଷାରେ ଜ୍ଞାନ ନଥିବା ନେଇ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଦେଶରେ 580 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ରବି ଫସଲ ବୁଣା ଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି ଏହା ଗତବର୍ଷର ଏହି ସମୟ ତୁଳନାରେ ଫସଲ ପ୍ରାୟ 8 ଲକ୍ଷ ହେକ୍ଟରରୁ ଅଧିକ ହୋଇଛି। ଗତ 19 ତାରିଖ ସୁଦ୍ଧା ଦେଶରେ ରବି ଫସଲ ଅନ୍ତର୍ଗତ କ୍ଷେତ୍ରୱାରୀ ଅଗ୍ରଗତି ସମ୍ପର୍କରେ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। 301 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଗହମ ଚାଷ କରାଯାଇଥିବା ବେଳେ ପୂର୍ବବର୍ଷ ତୁଳନାରେ ଏହା 1 ଲକ୍ଷ ହେକ୍ଟର ଅଧିକ। ପୂର୍ବବର୍ଷ ତୁଳନାରେ 126 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଡାଲି ଚାଷ ଏବଂ 13 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ମନ୍ତ୍ରଣାଳୟ କହିଛି। ଆମେରିକାର ନୌସେନା ପାଇଁ ଅତ୍ୟାଧୁନିକ ତଥା ବୃହତ୍ ଯୁଦ୍ଧ ଜାହାଜ ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଫ୍ଲୋରିଡାଠାରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ଜାହାଜ ଏପର୍ଯ୍ୟନ୍ତ ନିର୍ମିତ ହୋଇଥିବା ଯୁଦ୍ଧ ଜାହାଜ ଅପେକ୍ଷା ସବୁଠାରୁ ଅଧିକ ଗତିଶୀଳ, ବଡ଼ ଏବଂ 100 ଗୁଣ ଅଧିକ ଶକ୍ତିଶାଳୀ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଇଓୟା ଶ୍ରେଣୀଭୁକ୍ତ ଯୁଦ୍ଧ ଜାହାଜ ଅପେକ୍ଷା ଏହା ଦୀର୍ଘ ହେବା ସହ ଏଥିରେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ର ଏବଂ ଉଚ୍ଚ ଶକ୍ତିଶାଳୀ ଲେଜର ବ୍ୟବସ୍ଥା ରହିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଭାରତ ଶ୍ରୀଲଙ୍କା ଦ୍ୱିତୀୟ ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବିଶାଖାପାଟନାଠାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:00 ଆରମ୍ଭ ହେବ। ବିଶାଖାପାଟନାଠାରେ ଅନୁଷ୍ଠିତ ଏହି 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କରି ବର୍ତ୍ତମାନ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ପେସା ଆଇନ କାର୍ଯ୍ୟକାରିତାର ବର୍ଷପୂର୍ତ୍ତି ପାଳନ ଅବସରରେ ବିଶାଖାପାଟନାଠାରେ ଆଜିଠାରୁ ଆରମ୍ଭ ହେଉଛି 2-ଦିନିଆ ସମ୍ମିଳନୀ। ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। ବୃହତ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍ 2ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଆସନ୍ତା ଫେବୃୟାରୀ 12 ତାରିଖରେ ବାଂଲାଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ମଧ୍ୟବର୍ତ୍ତୀକାଳୀନ ସରକାର। ଏବଂ ବିଶାଖାପାଟନାଠାରେ ଆଜି ଖେଳାଯିବ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।